ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଶୁଣାନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ, ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে আপনার সহযোগ নিমন্তে বিশেষ ধন্যবাদ। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আই প্রভু যীশু নিশ্চিত ভাবে আপনার সমস্যা সমাধান করবে। মাত্র সে চাহিদা আপনার দৃঢ় বিশ্বাস, যদি আপনার তাহলে দৃঢ় বিশ্বাসের ସ୍ଥିର ରୁହନ୍ତି ତାହେଲେ ସେ ନିଶ୍ଚିତ ଭାବରେ ଆପଣଙ୍କ ଜୀବନରେ ତାଙ୍କର ଶକ୍ତିର କାର୍ଯ୍ୟ ସାଧନ କରିବେ, କାରଣ ସେ କାହାକୁ ନିରାଶ କରନ୍ତି ନାହିଁ। ଆଉ ଯେଉଁମାନେ ତାହାଙ୍କର ନିକଟବର୍ତ୍ତୀ ହୁଅନ୍ତି ସେମାନେ ତାହାଙ୍କର ସନ୍ତାନ ରୂପେ ଗୃହୀତ ହୁଅନ୍ତି। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ସୁନ୍ଦର ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ହଁ ପ୍ରଭୁ, ଆମେ ଜାଣୁ ତୁମର ବାକ୍ୟ ଜୀବନ୍ତ, ଆଉ ତୁମର ବାକ୍ୟ ଆମମାନଙ୍କ ନିମନ୍ତେ ସାନ୍ତ୍ୱନାଦାୟକ, ଶକ୍ତିଦାୟକ, ବଳଦାୟକ। ତେଣୁ ପବିତ୍ର ପ୍ରଭୁ, ଆଜି ଆମେ ଏହି ସମୟରେ ତୁମ ନିକଟକୁ ଆସୁଅଛୁ। ପ୍ରଭୁ, ଆମେ ଜାଣୁ ତୁମେ ହିଁ କେବଳ ଆମମାନଙ୍କର ଆତ୍ମିକ ଅଭାବ ମୋଚନ କରିପାର, ତୁମେ ହିଁ କେବଳ ଆମମାନଙ୍କୁ ଶାନ୍ତି ଦେଇପାର, ତୁମେ ହିଁ କେବଳ ଆମମାନଙ୍କୁ ପାପରୁ ଉଦ୍ଧାର କରିପାର, ଯେହେତୁ ତୁମେ ଆମମାନଙ୍କ ନିମନ୍ତେ ନିଜର ପ୍ରାଣ ଦାନ କରିଅଛ। ହଁ ପ୍ରଭୁ, ସେହି ଭରସାରେ ଏତେବେଳେ ଆମେ ତୁମ ନିକଟକୁ ଆସୁଅଛୁ। ପ୍ରଭୁ, ତୁମେ ଆମମାନଙ୍କ ସଙ୍ଗରେ ରୁହ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କୁ ସ୍ପର୍ଶ କର, ଆମମାନଙ୍କର ଆତ୍ମିକ କର୍ଣ୍ଣକୁ ତୁମେ ଉନ୍ମୋଚନ କର, ଆମମାନଙ୍କର ହୃଦୟକୁ ତୁମେ ଉନ୍ମୋଚନ କର, ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଆଦି ପୁସ୍ତକର ନଅ ପର୍ବର ବାର ପଦରୁ ଆରମ୍ଭ କରି ଏଗାର ପର୍ବର ଚାରିପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣଙ୍କର ମନେଥିବ ଆମେ ଗତ ଆଲୋଚନାରେ ଈଶ୍ୱରଙ୍କର ସେହି ନିୟମ ସ୍ଥାପନ ନେଇ ଆଲୋଚନା କରିଥିଲୁ, ଯେଉଁ ନିୟମ କି ସେ ମନୁଷ୍ୟମାନଙ୍କ ସମେତ ସମସ୍ତ ପ୍ରାଣୀମାନଙ୍କ ନିମନ୍ତେ ପ୍ରଦାନ କରିଥିଲେ। ତାହା ହେଉଛି ଯେ ସେ ପୁନର୍ବାର ଜଳପ୍ଲାବନ ଦ୍ୱାରା ଆଉ ପୃଥିବୀକୁ ବିନାଶ କରିବେ ନାହିଁ ଓ ଏଥିନିମନ୍ତେ ଏହି ପ୍ରତିଜ୍ଞାର ଚିହ୍ନ ସ୍ୱରୂପେ ସେ ଏକ ଚିହ୍ନ ନିରୂପଣ କଲେ, ଆଉ ତାହା ହେଉଛି ମେଘଧନୁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ପୁନର୍ବାର ଏହି ଜଗତର ବିଚାର କରିବେ ନାହିଁ, ମାତ୍ର ସେ ପୁନର୍ବାର ଏହି ଜଗତକୁ ଅଗ୍ନି ଦ୍ୱାରା ବିନାଶ କରିବା ନିମନ୍ତେ ଯାଉଅଛନ୍ତି। କିନ୍ତୁ ବର୍ତ୍ତମାନ ଆମେ ସେହି ପ୍ରତିଜ୍ଞାର ଚିହ୍ନ କ'ଣ ଥିଲା ତାହା ଦେଖିବାକୁ ଯିବା। ତେବେ ବର୍ତ୍ତମାନ ଆମର ଆଲୋଚନା ଉପରକୁ ଯିବା। ଦେଖନ୍ତୁ ନଅ ପର୍ବର ବାର ଓ ତେର ପଦରେ ଏହିପରି ଲେଖା ଅଛି, ପୁନଶ୍ଚ ପରମେଶ୍ୱର କହିଲେ, ଆମେ ତୁମମାନଙ୍କ ସହିତ ଓ ତୁମମାନଙ୍କ ସଙ୍ଗୀ ସମସ୍ତ ପ୍ରାଣୀବର୍ଗ ସହିତ ପୁରୁଷାନୁକ୍ରମେ ଅନନ୍ତକାଳ ଯାଏଁ ଯେଉଁ ନିୟମ ସ୍ଥିର କଲୁ ତହିଁର ଚିହ୍ନ ଏହି, ଆମ୍ଭେ ମେଘରେ ଆପଣା ଧନୁ ସ୍ଥାପନ କରୁଅଛୁ, ତାହା ପୃଥିବୀ ସହିତ ଆମ୍ଭ ନିୟମର ଚିହ୍ନ ହେବ। ଦେଖନ୍ତୁ ଏହି ଅଂଶରେ ମେଘଧନୁକୁ ଈଶ୍ୱର ଏକ ଚିହ୍ନ ସ୍ୱରୂପେ ବ୍ୟବହାର କରୁଅଛନ୍ତି। ତେଣୁକରି ବର୍ତ୍ତମାନ ଆପଣ ଦେଖିବାକୁ ପାରିବେ ଯେ ଯଦି ବୃଷ୍ଟି ପରେ ପରେ ବା ବୃଷ୍ଟି ହେବା ସମୟରେ ଏହି ମେଘଧନୁ ଦେଖାଯାଏ ତାହେଲେ ଲୋକେ କହନ୍ତି ଯେ ଆଉ ବୃଷ୍ଟି ହେବ ନାହିଁ, ବୃଷ୍ଟି ବନ୍ଦ ହେବ। ଆଉ ବାସ୍ତବରେ ତାହା ହିଁ ଘଟିଥାଏ, କାରଣ ଏହା ହେଉଛି ଈଶ୍ୱରଙ୍କର ପ୍ରତିଜ୍ଞା। ତେବେ ଦେଖନ୍ତୁ ସେହି ମେଘଧନୁ କିପରି ଈଶ୍ୱରଙ୍କର ପ୍ରତିଜ୍ଞାକୁ ସ୍ମରଣ କରାଇବା ସଙ୍ଗେ ସଙ୍ଗେ ମନ ମଧ୍ୟରେ ଏକ ସାନ୍ତ୍ୱନା ପ୍ରଦାନ କରିଥାଏ। ଦେଖନ୍ତୁ ଚଉଦ ପର୍ଦ୍ଦରୁ ଷୋହଳ ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେତେବେଳେ ଆମେ ପୃଥିବୀ ଉପରେ ମେଘ ସଞ୍ଚାର କରିବା ତେତେବେଳେ ସେହି ଧନୁ ମେଘରେ ଦେଖାଯିବ, ତହିଁରେ ତୁମମାନଙ୍କ ସହିତ ଓ ମାଂସ ବିଶିଷ୍ଟ ସମୁଦାୟ ପ୍ରାଣୀ ସହିତ ଆମ୍ଭର ଯେଉଁ ନିୟମ ଅଛି ତାହା ଆମ୍ଭର ସ୍ମରଣ ହେବ, ତହିଁରେ ସବୁ ପ୍ରାଣୀର ବିନାଶାର୍ଥେ ଜଳପ୍ଲାବନ ଆଉ ହେବ ନାହିଁ, ପୁଣି ମେଘଧନୁ ହେଲେ ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା, ତହିଁରେ ମାଂସ ବିଶିଷ୍ଟ ପୃଥିବୀସ୍ଥ ସମସ୍ତ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳସ୍ଥାୟୀ ନିୟମ ଅଛି ତାହା ଆମ୍ଭେ ସ୍ମରଣ କରିବା। ଲକ୍ଷ୍ୟ କରିବେ ଈଶ୍ୱର ନିଜେ କହନ୍ତି ସେ ଏହି ଚିହ୍ନ ଦେଖିବେ ଓ ତାହାଙ୍କର ପ୍ରତିଜ୍ଞାଯୁକ୍ତ ନିୟମକୁ ସ୍ମରଣ କରିବେ, କିନ୍ତୁ ସେ କହନ୍ତି ନାହିଁ ଯେ ଆମେ ସେହି ଚିହ୍ନକୁ ଦେଖିବା ବା ସ୍ମରଣ କରିବା। ଭାବି ଦେଖନ୍ତୁ ଏହା କ'ଣ ଆମମାନଙ୍କ ପ୍ରତି ଏକ ଉତ୍ସାହଜନକ ଓ ସାନ୍ତ୍ୱନାଜନକ ବିଷୟ ନୁହେଁ କି? ସେ ସେହି ମେଘଧନୁକୁ ଦେଖି ଆମମାନଙ୍କ ନିମନ୍ତେ ତାହାଙ୍କର ସେହି ପ୍ରତିଜ୍ଞାଯୁକ୍ତ ନିୟମକୁ ସ୍ମରଣ କରନ୍ତି, ଯେପରି ପୁନର୍ବାର ସେ ଆମମାନଙ୍କୁ ଜଳପ୍ଲାବନ ଦ୍ୱାରା ବିନଷ୍ଟ ନ କରନ୍ତି। ତେଣୁ ଆଜି ମଧ୍ୟ ସେହି ମେଘଧନୁକୁ ଦେଖିଲେ ଜାଣିବାକୁ ପାରୁ ଯେ ଆଉ ବୃଷ୍ଟି ହେବ ନାହିଁ। ଏହାପରେ ସତର ପଦରେ ଏହିପରି ଲେଖା ଅଛି, ପରମେଶ୍ୱର ନୋହଙ୍କୁ କହିଲେ, ମାଂସ ବିଶିଷ୍ଟ ପୃଥିବୀସ୍ଥ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ନିୟମ ସ୍ଥିର କରିଅଛୁ ତହିଁର ଏହି ଚିହ୍ନ ହେବ। ଆପଣ ଦେଖନ୍ତୁ ଈଶ୍ୱର ଏଠାରେ ଏହି ପ୍ରତିଜ୍ଞାଯୁକ୍ତ ନିୟମରେ ଚିହ୍ନ କେବଳ ନୋହଙ୍କ ନିମନ୍ତେ ଦେଉନାହାନ୍ତି, ମାତ୍ର ନୋହଙ୍କ ସହିତ ମଧ୍ୟ ତାଙ୍କର ପୃଥିବୀସ୍ଥ ସମସ୍ତ ପ୍ରାଣୀଙ୍କ ନିମନ୍ତେ ସେ ଏହି ଚିହ୍ନ ପ୍ରଦାନ କରନ୍ତି, ଯାହାକି ବର୍ତ୍ତମାନର ଲୋକମାନଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ଆପଣ ଦେଖନ୍ତୁ ଈଶ୍ୱର ପ୍ରତିଜ୍ଞା କରନ୍ତି ଓ ତାହାକୁ ଚିହ୍ନ ରୂପେ ପ୍ରକାଶ କରନ୍ତି, କାହିଁକି? ଯେପରି ଆମେ ବିଶ୍ୱାସର ସହିତ ସେହି ଚିହ୍ନକୁ ଦୃଷ୍ଟି କରିବା ଦ୍ୱାରା ଈଶ୍ୱରଙ୍କର ଅନୁଗ୍ରହକୁ ବୁଝିପାରୁ ଓ ତାହାଙ୍କର ପ୍ରତିଜ୍ଞାକୁ ଜାଣିପାରୁ। ତେଣୁ ଈଶ୍ୱର ବାହ୍ୟ ଚିହ୍ନ ଦ୍ୱାରା ତାହାଙ୍କର ପ୍ରତିଜ୍ଞାକୁ ପ୍ରକାଶ କରନ୍ତି, ଯେପରି ମନୁଷ୍ୟ ତାହାଙ୍କ ପ୍ରତି ବିଶ୍ୱାସର ସହିତ ଦୃଷ୍ଟି କରିବା ଦ୍ୱାରା ତାହାଙ୍କର ପ୍ରତିଜ୍ଞାକୁ ଓ ଅନୁଗ୍ରହକୁ ବୁଝିପାରେ। ତେଣୁ ଆଜି ମଧ୍ୟ ଆମେ ସେହି ମେଘଧନୁକୁ ଦେଖିଲେ କହୁ ବୃଷ୍ଟି ହେବ ନାହିଁ। ଆସନ୍ତୁ ଏହାପରେ ନୋହ ଓ ତାଙ୍କର ପୁତ୍ରଗଣର ପାପ ଉପରେ କିଛି ଆଲୋଚନା କରିବାକୁ ଯିବା, ଯାହାକି ଅତି ଦୁଃଖର ବିଷୟ। ଏଠାରେ ପ୍ରଶ୍ନ ଉଠେ ଯେ ଯେତେବେଳେ ଜଳପ୍ଲାବନ ପରେ ମନୁଷ୍ୟ ସେହି ଜାହାଜ ମଧ୍ୟରୁ ବାହାରି ଆସିଲା ଓ ସେହି ଜଳପ୍ଲାବନ ଦ୍ୱାରା ସମସ୍ତ ପାପୀ ତଥା ଅଧାର୍ମିକ ଲୋକେ ମୃତ୍ୟୁବରଣ କଲେ, ତାହେଲେ ଏହାର ଅର୍ଥ କ'ଣ ପୃଥିବୀ ଉପରେ ଆଉ ପାପ ରାଜତ୍ୱ କରିନଥିଲା? ତେବେ ଏହାର ଉତ୍ତର ପାଇବାକୁ ହେଲେ ଆସନ୍ତୁ ନୋହ ଓ ତାଙ୍କର ପୁତ୍ରମାନଙ୍କ ଜୀବନରୁ ତାହା ଲକ୍ଷ୍ୟ କରିବା। ଦେଖନ୍ତୁ ନଅ ପର୍ବର ଅଠର ପଦରେ ଏହିପରି ଲେଖା ଅଛି, ନୋହଙ୍କର ଯେଉଁ ପୁତ୍ରମାନେ ଜାହାଜରୁ ବହିର୍ଗତ ହେଲେ ସେମାନଙ୍କ ନାମ ସେମ ଓ ହାମ ଓ ଜେଫତ୍, ହାମ କିଣାନର ପିତା। ତେବେ ଏଠାରେ ହାମ କିଣାନର ପିତା ବୋଲି କାହିଁକି ଉଲ୍ଲେଖ କରାଯାଇଅଛି? ଏହାର ଦୁଇଟି କାରଣ ଅଛି। ପ୍ରଥମଟି ଆମେ ଏହାର ପରବର୍ତ୍ତୀ ଅଂଶରେ ଦେଖିବାକୁ ଯିବା, କିନ୍ତୁ ଦ୍ୱିତୀୟ କାରଣଟି ହେଉଛି ଯେତେବେଳେ ମୂଷା ଏହି ବିବରଣୀ ପ୍ରଦାନ କରୁଅଛନ୍ତି ସେତେବେଳେ ଇସ୍ରାଏଲ ସନ୍ତାନଗଣ ସେହି କିଣାନ ଦେଶ ଅଭିମୁଖେ ଯାତ୍ରା କରୁଥିଲେ। ଓ ଈଶ୍ୱର ଯେ ସେହି କିଣାନୀୟମାନଙ୍କର ବିଚାର କରିବାକୁ ଯାଉଥିଲେ ସେହି ବିଷୟ ସେମାନଙ୍କୁ ଅତି ଉତ୍ସାହ ପ୍ରଦାନ କରୁଥିଲା। କାରଣ ଇସ୍ରାଏଲ ସନ୍ତାନଗଣ ସେହି କିଣାନ ଦେଶରେ ପ୍ରବେଶ କରି ତାହା ଅଧିକାର କରିବାକୁ ଯାଉଥିଲେ, କାରଣ ଈଶ୍ୱର ସେମାନଙ୍କୁ ସେମାନଙ୍କର ଅନନ୍ତ ଅଧିକାର ସ୍ୱରୂପେ ସେହି କିଣାନ ଦେଶ ଦେବାକୁ ଯାଉଥିଲେ। ତେବେ ନଅ ପର୍ବର 19-21 ମଧ୍ୟରେ ଏହିପରି ଲେଖା ଅଛି, ଏହି ତିନି ଜଣ ନୋହଙ୍କର ପୁତ୍ର, ଏମାନଙ୍କ ବଂଶ ସବୁ ପୃଥିବୀରେ ବ୍ୟାପ୍ତ ହେଲା। ଏଉତାରୁ ନୋହ କୃଷିକର୍ମରେ ପ୍ରବୃତ୍ତ ହୋଇ ଦ୍ରାକ୍ଷାକ୍ଷେତ୍ର କଲେ, ତହିଁରେ ସେ ଦ୍ରାକ୍ଷାରସ ପାନ କରି ମତ ହୋଇ ତମ୍ବୁ ମଧ୍ୟରେ ବିବସ୍ତ୍ର ହୋଇପଡ଼ିଲେ। ଏଠାରେ ଆପଣ ନୋହଙ୍କର ପାପ ସମ୍ପର୍କରେ ଦେଖିବାକୁ ପାରୁଥିବେ, କାରଣ ନୋହ ଦ୍ରାକ୍ଷାରସ ପାନ କରି ମତ ହେଲେ, ଆଉ ତାହା ହିଁ ହେଉଛି ପାପ। ପ୍ରିୟ ବନ୍ଧୁ, ଦ୍ରାକ୍ଷାରସ ପିଇବା ପାପ ନୁହେଁ, ମାତ୍ର ଦ୍ରାକ୍ଷାରସରେ ମତ ହେବା ହେଉଛି ପାପ। କାରଣ ଏହି ମତ୍ତତା ଦ୍ୱାରା ମନୁଷ୍ୟ ନିଜର ବୋଧଶକ୍ତି ହରାଇ ବସେ, ଯାହାଫଳରେ ସେ ପାପରେ ପତିତ ହୁଏ। କାରଣ ମନୁଷ୍ୟ ମନରେ ସେହି ପୁରାତନ ସ୍ୱଭାବ ବା ଯାହାକୁ ଆମେ କହିପାରିବା ଶାରୀରିକ କୁପ୍ରବୃତ୍ତିଗୁଡ଼ାକ ମନୁଷ୍ୟକୁ ପାପରେ ପତିତ କରାଇଥାଏ। ନୋହ ଯଦିଓ ଧାର୍ମିକ ଥିଲେ, ମାତ୍ର ସେ ସେହି ଆଦମଙ୍କର ବଂଶଧର ଥିଲେ ଓ ସେ ମନୁଷ୍ୟ ହିସାବରେ ସ୍ୱଭାବତଃ ପାପୀ ଥିଲେ। ଆପଣ ଦେଖନ୍ତୁ, ସେ ଦ୍ରାକ୍ଷାରସ ପାନ କରି ମତ ହୋଇ ତମ୍ଭୁ ମଧ୍ୟରେ ବିବସ୍ତ୍ର ହୋଇପଡ଼ିଲେ, ଅର୍ଥାତ୍ ସେ ନିଜର ବୋଧଶକ୍ତିକୁ ମଧ୍ୟ ହରାଇ ବସିଲେ। ତାହିଁ ହେଉଛି ମତ୍ତ ହେବାର ଫଳାଫଳ। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି, ନୋହ ସେହି ଦ୍ରାକ୍ଷାରସରେ ମତ୍ତ ହୋଇ ତମ୍ବୁ ମଧ୍ୟରେ ବିବସ୍ତ୍ର ହୋଇପଡ଼ିଲେ, ଅର୍ଥାତ୍ ବସ୍ତ୍ରବିହୀନ ହୋଇପଡ଼ିଲେ। ଆପଣ ଭାବି ନିଅନ୍ତୁ, ସେହି ପ୍ରକାର ପରିସ୍ଥିତି କିପରି ଥିବ। ତମ୍ବୁ ମଧ୍ୟରେ ପୁତ୍ରମାନେ ଓ ପୁତ୍ରବଧୂମାନେ ଥିବେ, ସେମାନଙ୍କ ମନରେ ଏହାର ପ୍ରଭାବ କିପରି ଥିବ ଓ ସେମାନେ କ'ଣ ଭାବୁଥିବେ ଚିନ୍ତା କରିପାରୁଛନ୍ତି? ଦେଖନ୍ତୁ, ନଅ ପର୍ବର 22-24 ମଧ୍ୟରେ ଏହିପରି ଲେଖା ଅଛି, ଏପରି ସମୟରେ କିଣାନର ପିତା ହାମ ଆପଣା ପିତାଙ୍କର ଉଲ୍ଲଙ୍ଘତା ଦେଖି ବାହାରେ ଆପଣା ଦୁଇ ଭାଇଙ୍କୁ ସମାଚାର ଦେଲା। ତେତେବେଳେ ସେମ ଓ ଜେଫତ୍ ସ୍କନ୍ଧରେ ବସ୍ତ୍ର ଘେନି ପଶ୍ଚାତ୍ ଗତି କରି ଆପଣାମାନଙ୍କ ପିତାଙ୍କର ଉଲ୍ଲଙ୍ଘତା ଆଚ୍ଛାଦନ କଲେ। ସେମାନେ ପଛ ଆଡ଼କୁ ମୁଖ ରଖି ଯିବାରୁ ପିତାଙ୍କର ଉଲ୍ଲଙ୍ଘତା ଦେଖିଲେ ନାହିଁ। ଏଉତାରୁ ନୋହ ଦ୍ରାକ୍ଷାରସର ନିଦ୍ରାରୁ ଜାଗ୍ରତ ହୋଇ ଆପଣା ପ୍ରତି କନିଷ୍ଠ ପୁତ୍ରର ଆଚରଣ ଜ୍ଞାତ ହେଲେ। ବର୍ତ୍ତମାନ ଆପଣ ଲକ୍ଷ୍ୟ କରନ୍ତୁ ଯେ ଈଶ୍ୱର ନୋହଙ୍କ ମାଧ୍ୟମରେ ପ୍ରକାଶ କରନ୍ତି, ଯାହାକି ନୋହଙ୍କ ନିୟମର ଏକ ଅଂଶ ହେଲା। ଏହା ପାଠ କଲା ପରେ ଆପଣ ଜାଣିପାରୁଥିବେ ଯେ ସେତେବେଳର ପରିସ୍ଥିତି କିପରି ଥିଲା। ହାମ ନିଜ ପିତାଙ୍କର ଉଲ୍ଲଙ୍ଘତା ଦେଖିଲେ ହେଁ ତାହାଙ୍କର ଉଲ୍ଲଙ୍ଘତାକୁ ଆଚ୍ଛାଦନ କଲା ନାହିଁ, କିନ୍ତୁ ତାହାର ଭାଇମାନଙ୍କୁ ପିତାର ଉଲ୍ଲଙ୍ଘତା ବିଷୟ ନେଇ ଜଣାଇଲା, ଯାହା କରିବା ତାହା ପକ୍ଷରୁ ଉଚିତ ନଥିଲା। କିନ୍ତୁ ଆମେ ଦେଖୁଛୁ ଯେ ଅନ୍ୟ ଦୁଇ ପୁତ୍ର ବସ୍ତ୍ର ଘେନି ପଶ୍ଚାତ୍ ଗତି କରି ପିତାଙ୍କର ଉଲ୍ଲଙ୍ଘତାକୁ ଆଚ୍ଛାଦନ କଲେ, ଯଦ୍ୱାରା ସେମାନେ ଆଶୀର୍ବାଦର ଅଧିକାରୀ ହେଲେ। ମାତ୍ର ହାମ ଲାଗି କିଣାନ ସାପଗ୍ରସ୍ତ ହେଲା। ଆଉ ଏକ ପ୍ରଶ୍ନ ଉଠେ ଯେ ଈଶ୍ୱର କାହିଁକି ନୋହଙ୍କର ପାପ ବିଷୟ ନେଇ ଏହି ସ୍ଥାନରେ ପ୍ରକାଶ କରନ୍ତି। ଏହାର କାରଣ ହେଉଛି ଯେ ଈଶ୍ୱର ଏକ ମହତ୍ ଅଭିମତ ନେଇ ଏହି ଅଂଶରେ ନୋହଙ୍କର ପାପକୁ ପ୍ରକାଶ କରନ୍ତି, ଯେପରି ଆମେ ନିଜର ମାନସିକ ଅର୍ଥାତ୍ ଶାରୀରିକ ଦୁର୍ବଳତା ବିଷୟ ଜ୍ଞାତ ହୋଇ ତଦନୁଯାୟୀ ନିଜକୁ ସତର୍କ କରୁ ଓ ପାପରୁ ପୃଥକୀକୃତ ଜୀବନ କାଟି ମଦ୍ୟପାନ ପ୍ରତି ଅନାସକ୍ତ ରହୁ। ତାଛଡ଼ା ଈଶ୍ୱର ଏଠାରେ ନୋହଙ୍କର ପାପ ବିଷୟ ନେଇ ପ୍ରକାଶ କରିବା ଦ୍ୱାରା ସେ ଆମମାନଙ୍କୁ ଆମମାନଙ୍କର ଶାରୀରିକ ଦୁର୍ବଳତା ବିଷୟ ନେଇ ଜଣାଇ ଦିଅନ୍ତି, ଯେପରି ଆମେ ତହିଁ ପ୍ରତି ସତର୍କ ରହୁ। ସେଥିପାଇଁ ରୋମିଓ 15 4 ଏହିପରି ଲେଖା ଅଛି, ପୁଣି ଆମ୍ଭେମାନେ ଯେପରି ଶାସ୍ତ୍ରଲବ୍ଧ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସାପ୍ରାପ୍ତ ହେଉ, ଏଥିନିମନ୍ତେ ପୂର୍ବ କାଳରେ ଯାହା ଯାହା ଲେଖା ହୋଇଥିଲା ସେହିସବୁ ଆମମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି। ଏହାପରେ 26-27 ଆମେ ଦେଖୁ ଯେ ଈଶ୍ୱର ସେମ ଓ ଜେଫତ୍କୁ ଆଶୀର୍ବାଦ କଲେ ଓ କିଣାନ ସେମାନଙ୍କର ଦାସ ହୋଇ ରହିଲା। ଏହାପରେ 28-29 ଆମେ ଦେଖୁ ଯେ ଜଳପ୍ଲାବନ ଉତ୍ତାରେ ନୋହ ଆଉ 350 ବଞ୍ଚିଲେ। ଏହି ରୂପେ ସର୍ବସୁଦ୍ଧା ନୋହଙ୍କର ବୟସ 950 ଥିଲା, ତହୁଁ ସେ ମଲେ। କିନ୍ତୁ ଏଠାରେ ଗୋଟିଏ ପ୍ରଧାନ ବିଷୟକୁ ସ୍ମରଣ ରଖିବେ ଯେ ଯଦିଓ ନୋହ ଶାରୀରିକ ଦୁର୍ବଳତାର ବଶବର୍ତ୍ତୀ ହୋଇ ପାପ କରିଥିଲେ, ମାତ୍ର ଏହାର ଅର୍ଥ ନୁହେଁ ଯେ ସେ ପରିତ୍ରାଣ ହରାଇଥିଲେ। କାରଣ ଯେଉଁ ବ୍ୟକ୍ତି ଥରେ ଉଦ୍ଧାର ପାଇଥାଏ ସେ କେବେ ହେଲେ ପରିତ୍ରାଣ ହରାଇ ନଥାଏ, ମାତ୍ର ତାହାର ପାପ ସ୍ୱୀକାର କରି ଛାଡ଼ିବା ଦ୍ୱାରା ସେ ତହିଁରୁ ଉଦ୍ଧାର ପାଇଥାଏ। ଈଶ୍ୱର ଚାହାନ୍ତି ଆମେ ଯେପରି ନିଜର ପାପ ସ୍ୱୀକାର କରି ପାପରୁ ଉଦ୍ଧାର ପାଇ ପରିତ୍ରାଣର ଅଧିକାରୀ ହେଉ। ତେବେ ବର୍ତ୍ତମାନ ଆମେ ଆଦି ପୁସ୍ତକର ଦଶ ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ଆମେ ନୋହଙ୍କର ତିନି ପୁତ୍ରଙ୍କର ବଂଶାବଳୀ ସମ୍ପର୍କରେ ଦେଖିବାକୁ ପାରିବା, ଯେଉଁମାନଙ୍କଠାରୁ ଏହି ଜଗତରେ ଥିବା ବିଭିନ୍ନ ଜାତିର ଉତ୍ପତ୍ତି ହୋଇଅଛି। ଦେଖନ୍ତୁ ଦଶ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସେମ, ହାମ, ଜେଫତ୍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଲାବନ ଉତ୍ତାରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ। ତେବେ ପ୍ରଥମେ ଆମେ ଦୁଇ ପଦରୁ ପାଞ୍ଚ ପଦ ମଧ୍ୟରେ ଜେଫତ୍ର ବଂଶାବଳୀ ବିଷୟ ନେଇ ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବା। ଏହାପରେ ଛଅ ପଦରୁ କୋଡ଼ିଏ ପଦ ମଧ୍ୟରେ ହାମର ବଂଶାବଳୀ ବିଷୟ ନେଇ ଦେଖିବାକୁ ପାରିବା ଓ ଶେଷରେ ଏକୋଇଶରୁ ବତିଶ ପଦ ମଧ୍ୟରେ ସେମର ବଂଶାବଳୀ ଦିଆଯାଇଥିବାର ଲକ୍ଷ୍ୟ କରିବା। କିନ୍ତୁ ଏହି ସେମର ବଂଶାବଳୀ ଆମକୁ ଯୀଶୁଖ୍ରୀଷ୍ଟଙ୍କ ଆଡ଼କୁ କଢ଼ାଇ ନିଏ। ଆସନ୍ତୁ ଏହି ଦଶ ପର୍ବରେ ଆମେ ସତୁରିଟି ଜାତି ବିଷୟ ନେଇ ଉଲ୍ଲେଖ କରାଯାଇଥିବାର ଲକ୍ଷ୍ୟ କରିବାକୁ ଯିବା। ତହିଁମଧ୍ୟରୁ ଚଉଦଟି ଜେଫତ୍ର ବଂଶଠାରୁ, ତିରିଶଟି ହାମର ବଂଶଠାରୁ ଏବଂ ଛବିଶଟି ସେମର ବଂଶଠାରୁ, ଏହି ପ୍ରକାରେ ସତୁରିଟି ଜାତି ବିଷୟ ନେଇ ଏହି ବଂଶାବଳୀ ମଧ୍ୟରେ ଉଲ୍ଲେଖ କରାଯାଇଅଛି। ଯାହା ଜଣାଯାଏ ଏହି ଜଗତର ସମସ୍ତ ମାନବଜାତି ସହିତ ଈଶ୍ୱର କ'ଣ କରିଅଛନ୍ତି ତାହା ସେ ଆମମାନଙ୍କୁ ଜଣାଇଦେବାକୁ ଚାହାନ୍ତି। ଓ ସେ ଜଣାଇଦେବାକୁ ଚାହାନ୍ତି ଯେ ଏହି ସମସ୍ତ ମାନବଜାତି ଏହି ଜଗତକୁ ଶାସନ କରିବା ନିମନ୍ତେ ବା କର୍ତ୍ତୃତ୍ୱ କରିବା ନିମନ୍ତେ ଅକ୍ଷମ, ଆଉ ତାହା ହିଁ ଏହି ପବିତ୍ର ବାଇବଲ ମଧ୍ୟରୁ ଲକ୍ଷ୍ୟ କରିବା ଏକ ଚମତ୍କାର ବିଷୟ। କାରଣ ଈଶ୍ୱର ଯେଉଁ ମହତ ଉଦ୍ଦେଶ୍ୟ ନେଇ ମନୁଷ୍ୟକୁ ସୃଷ୍ଟି କରିଥିଲେ ଓ ଏହି ଜଗତ ଉପରେ କର୍ତ୍ତୃତ୍ୱ କରିବାକୁ କ୍ଷମତା ଦେଇଥିଲେ, ସେହି ଉଦ୍ଦେଶ୍ୟକୁ ମନୁଷ୍ୟ ସଫଳ କରିପାରିଲା ନାହିଁ। ତେଣୁକରି ମନୁଷ୍ୟ ବିଫଳତାର ସମ୍ମୁଖୀନ ହେଲା ଓ ଯେଉଁଥିପାଇଁ ଈଶ୍ୱର ସମସ୍ତ ମନୁଷ୍ୟ ଜାତି ନିମନ୍ତେ ଏକ ଉଦ୍ଧାରର ଯୋଜନା ପ୍ରସ୍ତୁତ କଲେ, ଯେପରି ମନୁଷ୍ୟ ଅନ୍ତତଃ ଈଶ୍ୱରଙ୍କ ସହ ସହଭାଗିତା ରକ୍ଷା କରିବାକୁ ପାରେ। ତେବେ ମୁଁ ଏହି ସମସ୍ତ ବିଷୟ ନେଇ ଅଧିକ କିଛି ବର୍ତ୍ତମାନ କହିବାକୁ ଯାଉନାହିଁ, ମାତ୍ର ଆମେ ବର୍ତ୍ତମାନ ନୋହଙ୍କର ପୁତ୍ର ସେମର ପୁତ୍ରମାନଙ୍କ ଆଡ଼କୁ ଟିକେ ଦୃଷ୍ଟି ଦେବା, କାରଣ ସେମାନଙ୍କ ବିଷୟରେ ଜାଣିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯେହେତୁ ସେମର ବଂଶଧର ପୁରାତନ ନିୟମରେ ଏକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଧିକାର କରିଥିବାର ଆମେ ଦେଖିବାକୁ ପାରିବା। ତେବେ ଦଶ ପର୍ବର ଏକୋଇଶ ଓ ପଚିଶ ପଦରେ ଏହିପରି ଲେଖା ଅଛି, ଜେଫତ୍ର ଜ୍ୟେଷ୍ଠ ଭ୍ରାତା ସେମର ମଧ୍ୟ ସନ୍ତାନ ସନ୍ତତି ଥିଲେ, ଅର୍ଥାତ୍ ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା। ଏହାପରେ ପୁନଶ୍ଚ ପଚିଶ ପଦରେ ଏହିପରି ଲେଖା ଅଛି, ଏହି ଏବରର ଦୁଇ ପୁତ୍ର, ଏକର ନାମ ପେଲଗ ଅର୍ଥାତ୍ ବିଭାଗ, କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା, ତାହାର ଭ୍ରାତାର ନାମ ଜକ୍ତନ। ତେବେ ଏହି ଅଂଶରେ ଯେଉଁ ପୃଥିବୀ ବିଭକ୍ତ ହେବା ବିଷୟ ଉଲ୍ଲେଖ କରାଯାଏ, ଏହି ଘଟଣାକୁ ନେଇ ଲୋକେ ବିଭିନ୍ନ ଭାବରେ ଏହାର ତର୍ଜମା କରନ୍ତି, କିନ୍ତୁ ମୂଷା ଏଠାରେ ଏହି ବିଷୟକୁ ପ୍ରକାଶ କରିବାର ଅର୍ଥ ସେ ସେହି ପରବର୍ତ୍ତୀ ଅଧ୍ୟାୟରେ ବର୍ଣ୍ଣିତ ହୋଇଥିବା ବାବିଲଗଡ଼ର ଘଟଣାକୁ ଲକ୍ଷ୍ୟ କରି ସେହି ବିଭେଦକୁ ଏହି ସ୍ଥାନରେ ସଂକ୍ଷେପରେ ଉପସ୍ଥାପିତ କରନ୍ତି, କାରଣ ସେହି ବାବିଲଗଡ଼ର ଘଟଣାକୁ ସେ ପରବର୍ତ୍ତୀ ଅଧ୍ୟାୟରେ ଉଲ୍ଲେଖ କରିବାକୁ ଯାଉଅଛନ୍ତି। ତେବେ ଏଠାରେ ଯେଉଁ ପୃଥିବୀ ବିଭକ୍ତ ହେଲା ବୋଲି ଉଲ୍ଲେଖ କରାଯାଇଅଛି, ତାହା ସେହି ବାବିଲଗଡ଼ର ଘଟଣା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ, କାରଣ ଏହି ବାବିଲଗଡ଼ ପତନ ହେବା ସମୟରେ ପୃଥିବୀ ବିଭକ୍ତ ହେଲା। ଏହି ବାବିଲଗଡ଼ର ପତନ ସମୟରେ ପୃଥିବୀରେ ଭାଷାଭେଦ ଘଟିଲା ଓ ମନୁଷ୍ୟମାନଙ୍କ ମଧ୍ୟରେ ଭେଦାଭେଦ ସୃଷ୍ଟି ହେଲା, ଯାହାକି ଆମେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବାକୁ ଯିବା। କିନ୍ତୁ ବର୍ତ୍ତମାନ ଆମେ ଏହି ଦଶ ପର୍ବର ଶେଷ ପଦ ଅର୍ଥାତ୍ ବତିଶ ପଦ ଉପରେ ଟିକେ ଦୃଷ୍ଟି ଦେବା। ଦେଖନ୍ତୁ ଏଠାରେ ଏହିପରି ଲେଖା ଅଛି, ଆପଣ ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ। ପୁଣି ଜଳପ୍ଲାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ। ବାସ୍ତବରେ ଏହି ପର୍ବଟି ଯଦିଓ ଅତି ଛୋଟ ପର୍ବ, ମାତ୍ର ମନୁଷ୍ୟ ଜାତି ପ୍ରତି ଏହା ଏକ ଚମତ୍କାର ତଥା ମହାନ ଅଧ୍ୟାୟ। ମନୁଷ୍ୟ ଜାତିକୁ ଜାଣିବାକୁ ହେଲେ ଓ ସେମାନଙ୍କର ଉତ୍ପତ୍ତିକୁ ଜାଣିବାକୁ ହେଲେ ଏହି ଅଧ୍ୟାୟ ଆମକୁ ଏକ ମୋଟାମୋଟି ବିବରଣୀ ପ୍ରଦାନ କରେ। ନୋହଙ୍କର ତିନି ପୁତ୍ରଙ୍କଠାରୁ ପୃଥିବୀର ସମଗ୍ର ମାନବଜାତି ଯେ ଉତ୍ପନ୍ନ ତାହା ଆମେ ଜାଣିବାକୁ ପାରୁ। ତେବେ ଆମେ ଏହିଠାରେ ଦଶ ପର୍ବଟିକୁ ଅଧ୍ୟୟନ କରି ସମାପ୍ତ କଲୁ, ମାତ୍ର ଏହାପରେ ଆମେ ଏଗାର ପର୍ବ ମଧ୍ୟକୁ ଯିବା। ଏହି ଏଗାର ପର୍ବରେ ଆମେ ବାବିଲଗଡ଼ର ନିର୍ମାଣ ବିଷୟ ନେଇ ଦେଖିବାକୁ ପାରିବା ଓ ସେମଙ୍କଠାରୁ ଅବ୍ରାହମଙ୍କ ପର୍ଯ୍ୟନ୍ତ ବଂଶାବଳୀର ବୃତ୍ତାନ୍ତ ଦେଖିବାକୁ ପାରିବା। ତେବେ ପ୍ରଥମେ ଆମେ ବାବିଲଗଡ଼ର ନିର୍ମାଣ କିପରି ହେଲା ଓ ତାହା କାହିଁକି ଭଗ୍ନ ହେଲା ତାହା ଦେଖିବାକୁ ଯିବା। ଦେଖନ୍ତୁ ଏଗାର ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ପୂର୍ବେ ସମୁଦାୟ ପୃଥିବୀରେ ଏକ ଭାଷା ଓ ଏକ ରୂପ ଉଚ୍ଚାରଣ ଥିଲା। ତେବେ ମୁଁ ଜାଣେ ନାହିଁ ଯେ ସେହି ବାବିଲଗଡ଼ର ନିର୍ମାଣ ପୂର୍ବରୁ ଲୋକେ କେଉଁ ଭାଷାରେ କଥାବାର୍ତ୍ତା ହେଉଥିଲେ। ତାଛଡ଼ା ବାଇବଲ ମଧ୍ୟ ତାହା ପ୍ରକାଶ କରେ ନାହିଁ, କିନ୍ତୁ ସେମାନଙ୍କର ଏକ ଭାଷା ଓ ଏକ ରୂପ ଉଚ୍ଚାରଣ ଥିଲା ବୋଲି ବାଇବଲ ପ୍ରକାଶ କରେ। କିନ୍ତୁ ସେହି ଭାଷା କ'ଣ ଥିଲା ଓ କେଉଁପରି ଭାଷା ଥିଲା ତାହା ଆମେ ଜାଣିନାହୁଁ, କିନ୍ତୁ ମୁଁ ବିଶ୍ୱାସ କରେ ଯେ ତାହା ବୋଧହୁଏ ଈଶ୍ୱର ଦତ୍ତ ଏକ ଭାଷା ଥିଲା ଯାହାକୁ ଆମେ ସ୍ୱର୍ଗୀୟ ଭାଷା ବୋଲି ମଧ୍ୟ କହିପାରିବା। ଏହାପରେ ଦୁଇ ପଦରେ ଦେଖନ୍ତୁ ଏହିପରି ଲେଖା ଅଛି, ଆଉ ଘଟଣାକ୍ରମେ ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ସିନିୟର ଦେଶରେ ଏକ ପ୍ରାନ୍ତର ପାଇ ସେଠାରେ ବସତି କଲେ। ଆପଣ ଦେଖନ୍ତୁ ଲେଖାଯାଏ ଯେ ସେମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ସିନିୟର ଦେଶରେ ଏକ ପ୍ରାନ୍ତର ପାଇ ସେଠାରେ ବସତି କଲେ। ତେବେ ଏହି ସିନିୟର ପ୍ରାନ୍ତର ଟାଇଗ୍ରିସ୍ ଓ ୟୁଫ୍ରାଟିସ୍ ନଦୀର ଉପତ୍ୟକା ଅଞ୍ଚଳ। ଏହାପରେ ତିନି ପଦରେ ଲେଖାଯାଏ, ଅନନ୍ତର ସେମାନେ ପରସ୍ପର କହିଲେ, ଆସ ଆମ୍ଭେମାନେ ଇଟା ବନାଇ ଉତ୍ତମ ରୂପେ ପୋଡ଼ି ଦେଉ। ତହିଁରେ ଇଟା ସେମାନଙ୍କର ପ୍ରସ୍ତର ସ୍ୱରୂପ ଓ ମାଟିଆ ତେଲ ସେମାନଙ୍କର ଚୂର୍ଣ୍ଣ ସ୍ୱରୂପ ହେଲା। ଆପଣ ଦେଖନ୍ତୁ ସେହି ଅଞ୍ଚଳରେ ପଥର ନଥିଲା, ତେଣୁକରି ସେମାନେ ଇଟା ବନାଇଲେ। ତାଛଡ଼ା ନଦୀ ଉପତ୍ୟକା ଅଞ୍ଚଳମାନଙ୍କରେ ସାଧାରଣତଃ ପଥର ମିଳେ ନାହିଁ, ତଥାପି ଆମେ ଦେଖୁଛୁ ଯେ ସେମାନେ ପଥର ନହେଲେ ମଧ୍ୟ ଇଟାରେ ସେହି ବାବିଲଗଡ଼ ନିର୍ମାଣ କରିବାକୁ ଆଗେଇ ଗଲେ, କାରଣ ସେହି ଇଟା ବନାଇବା ସେମାନଙ୍କ ପକ୍ଷରେ ସମ୍ଭବପର ଥିଲା ଓ ଏହାର ଆବଶ୍ୟକତା ମଧ୍ୟ ଅତି ଜରୁରୀ ଥିଲା। କିନ୍ତୁ ଆପଣ ଦେଖନ୍ତୁ ଯଦିଓ ସେମାନେ ସେହି ସମୟରେ ପଥର ପାଇଲେ ନାହିଁ ବା ଚୂର୍ଣ୍ଣ ପାଇଲେ ନାହିଁ, ମାତ୍ର ଇଟାକୁ ପଥର ରୂପେ ଓ ମାଟିଆ ତେଲକୁ ଚୂର୍ଣ୍ଣ ସ୍ୱରୂପେ ବ୍ୟବହାର କଲେ, କିନ୍ତୁ ସେମାନେ ଈଶ୍ୱରଙ୍କର ସାହାଯ୍ୟ ଓ ସହାୟତା ଲୋଡ଼ିଲେ ନାହିଁ କି ଈଶ୍ୱରଙ୍କଠାରୁ ଅନୁମତି ନେଲେ ନାହିଁ, ମାତ୍ର ଆପଣା ଆପଣାର ଇଚ୍ଛା ଅନୁଯାୟୀ ସେହିପରି କଲେ। ସେମାନେ ନିଜ ବୁଦ୍ଧି, ଜ୍ଞାନ ଓ ଶକ୍ତି ତଥା କୌଶଳ ଉପରେ ନିର୍ଭର କରି ଏକ ଗଗନସ୍ପର୍ଶୀ ଦୃଢ଼ ଗଡ଼ ନିର୍ମାଣ କରିବାକୁ ବସିଲେ, ମାତ୍ର ଈଶ୍ୱରଙ୍କ ପ୍ରତି ଦୃଷ୍ଟି ଦେଲେ ନାହିଁ। ଦେଖନ୍ତୁ ଚାରିପଦରେ ଏହିପରି ଲେଖା ଅଛି, ପୁଣି ସେମାନେ କହିଲେ, ଆସ ଆମ୍ଭେମାନେ ଆପଣାମାନଙ୍କ ପାଇଁ ଗୋଟିଏ ନଗର ଓ ଗଗନସ୍ପର୍ଶୀ ଏକ ଉଚ୍ଚଗଡ଼ ନିର୍ମାଣ କରୁ, ତହିଁରେ ଆମ୍ଭମାନଙ୍କର ନାମ ବିଖ୍ୟାତ ହେବ, ପୁଣି ଆମ୍ଭେମାନେ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ ହେବା ନାହିଁ। ଆପଣ ଦେଖନ୍ତୁ ସେମାନଙ୍କର ମନୋବୃତ୍ତି, ସେମାନଙ୍କର ନାମକୁ ସେମାନେ ବିଖ୍ୟାତ କରିବା ପାଇଁ ଓ ସେମାନେ ଯେପରି ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ ନ ହୁଅନ୍ତି ଏଥିନିମନ୍ତେ ଏହି ବାବିଲଗଡ଼ ନିର୍ମାଣ କରିଥିଲେ, ମାତ୍ର ଏହା ଈଶ୍ୱରଙ୍କ ଯୋଜନାର ବହିର୍ଭୂତ ଥିଲା। ଏହି ବାବିଲଗଡ଼ର ନିର୍ମାଣ ଈଶ୍ୱରଙ୍କ ପ୍ରତି ମନୁଷ୍ୟର ବିଦ୍ରୋହର ମନୋଭାବକୁ ପ୍ରକାଶ କରେ। ପ୍ରକୃତରେ ଏହାକୁ ନିର୍ମାଣ କରିବା ପଛରେ ନିମ୍ରୋଦର ହାତ ଥିଲା, ଯିଏକି ପରାକ୍ରାନ୍ତ ବ୍ୟାଧ ଥିଲା। ସେ ବାବିଲ ସହରକୁ ଓ ଗଡ଼କୁ ଅର୍ଥାତ୍ ଦୁର୍ଗକୁ ମଧ୍ୟ ନିର୍ମାଣ କରିଥିଲା, କାରଣ ସେ ଏହିପରି ଭାବରେ ସମଗ୍ର ମାନବଜାତି ଉପରେ ତାହାର ଆଧିପତ୍ୟ ବିସ୍ତାର କରିବାକୁ ଚାହିଁଥିଲା, ଯାହାକି ଈଶ୍ୱରଙ୍କର ବିଦ୍ରୋହାଚରଣର ବିଷୟକୁ ପ୍ରକାଶ କରେ। ତେଣୁକରି ସେ ଏକ ନଗର ଓ ଏକ ଗଗନସ୍ପର୍ଶୀ ଦୃଢ଼ ଗଡ଼ ନିର୍ମାଣ କରିବାକୁ ଚାହିଁଥିଲା, ଯାହାଦ୍ୱାରା ସେ ଲୋକମାନଙ୍କର ଆତ୍ମାଗୁଡ଼ିକୁ ଜିଣିପାରେ ବା ସେମାନଙ୍କର ହୃଦୟକୁ ଜିଣି ସେମାନଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିପାରେ। ଅନେକ କହନ୍ତି ଯେ ସେମାନେ ନିଜର ସୁରକ୍ଷା ନିମନ୍ତେ ଏପରି ଏକ ଗଗନସ୍ପର୍ଶୀ ଉଚ୍ଚଗଡ଼ ନିର୍ମାଣ କରିଥିଲେ, କିନ୍ତୁ ତାହା ନୁହେଁ। ସେମାନେ ଏପରି ଏକ ଉଚ୍ଚଗଡ଼ ନିର୍ମାଣ କରିଥିଲେ ଯେପରି ସେମାନେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାନଙ୍କର ଅତି ନିକଟବର୍ତ୍ତୀ ହୋଇ ସେମାନଙ୍କୁ ଦେଖିପାରନ୍ତି ଓ ସେମାନଙ୍କର ପୂଜା ଉପାସନା କରିପାରନ୍ତି ଓ ଜଳପ୍ଲାବନର ଆଶଙ୍କାରୁ ରକ୍ଷା ପାଆନ୍ତି। ମାତ୍ର ଏହି ସମସ୍ତ ମଧ୍ୟରେ ଥିଲା ଅହଂତ ଓ ଈଶ୍ୱରଙ୍କର ବିଦ୍ରୋହାଚରଣର କାର୍ଯ୍ୟ। ଈଶ୍ୱର ସେମାନଙ୍କୁ କହିଥିଲେ, ତୁମେମାନେ ପ୍ରଜାବନ୍ତ ଓ ବହୁବଂଶ ହୋଇ ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କର। ମାତ୍ର ସେ କହିନଥିଲେ ଯେ ତୁମେମାନେ ଗୋଟିଏ ସ୍ଥାନରେ ରହି ଏକ ଉଚ୍ଚ ତଥା ଗଗନସ୍ପର୍ଶୀ ଏକ ଗଡ଼ ନିର୍ମାଣ କର। ବାସ୍ତବରେ ମନୁଷ୍ୟ ତା'ର ପ୍ରତ୍ୟୁତ୍ତରରେ ତହିଁର ବିପରୀତ କାର୍ଯ୍ୟ କଲା, ଯାହାଫଳରେ ଈଶ୍ୱରଙ୍କ କ୍ରୋଧ ସେମାନଙ୍କ ଉପରେ ବର୍ତ୍ତିଲା। ତାଛଡ଼ା ସେମାନେ ସୃଷ୍ଟିକର୍ତ୍ତାଙ୍କୁ ଛାଡ଼ି ସୃଷ୍ଟ ବସ୍ତୁର ପୂଜା କରିବାକୁ ଆରମ୍ଭ କଲେ, ଅର୍ଥାତ୍ ସେହି ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାନଙ୍କୁ ପୂଜା କରିବାକୁ ଲାଗିଲେ, ଯେପରି ସେମାନେ ଜଳପ୍ଲାବନର ଭୟରୁ ରକ୍ଷା ପାଆନ୍ତି। ତେଣୁକରି ସେମାନେ କୃତକାର୍ଯ୍ୟ ହେଲେ ନାହିଁ, କାରଣ ତାହା ଥିଲା ଈଶ୍ୱରଙ୍କ ବିଦ୍ରୋହାଚରଣର କାର୍ଯ୍ୟ। ସେମାନଙ୍କର ଚିନ୍ତାଧାରା ତଥା ହୃଦୟ ଈଶ୍ୱରଙ୍କ ନିକଟରେ ସରଳ ନଥିଲା। ସେମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯିବା ପାଇଁ ବସିଥିଲେ। ସେମାନେ ଯେ ବାବିଲଗଡ଼ ନିର୍ମାଣ କରିବାରୁ ଈଶ୍ୱର ଅସନ୍ତୁଷ୍ଟ ହେଲେ ତାହା ନୁହେଁ, ମାତ୍ର ସେମାନଙ୍କର ହୃଦୟର ବିଦ୍ରୋହୀ ମନୋଭାବକୁ ଦେଖି ଈଶ୍ୱର ଅସନ୍ତୁଷ୍ଟ ହେଲେ। ଫଳତଃ ସେମାନେ ସେହି ବାବିଲଗଡ଼ଟିକୁ ନିର୍ମାଣ କରି ସମାପ୍ତ କରିବା ପୂର୍ବରୁ ତାହା ଭୁଶୁଡ଼ି ପଡ଼ିଲା, ଯେହେତୁ ତାହା ଈଶ୍ୱରଙ୍କର ଇଚ୍ଛା ଅନୁମୋଦିତ ନଥିଲା। ପ୍ରିୟ ବନ୍ଧୁ, ଆପଣ କେବେ ହେଲେ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯାଇ କାର୍ଯ୍ୟ କରି ସଫଳତା ଲାଭ କରିପାରିବେ ନାହିଁ, ଏହା କେବେ ହେଲେ ସମ୍ଭବ ନୁହେଁ। ଈଶ୍ୱର ଆପଣଙ୍କର ମନୋଭାବ ତଥା ହୃଦୟର ଚିନ୍ତାଧାରାକୁ ଜାଣନ୍ତି। ଯଦି ଆପଣଙ୍କ ହୃଦୟ ଈଶ୍ୱରଙ୍କ ନିକଟରେ ସରଳ ନୁହେଁ, ତାହେଲେ ଈଶ୍ୱର ମଧ୍ୟ ଆପଣଙ୍କ ପ୍ରତି ସରଳ ହେବେ ନାହିଁ, ବରଂ ସେ ଆପଣଙ୍କୁ ଆହୁରି ଅଧିକ ସମସ୍ୟାର ସମ୍ମୁଖୀନ କରାଇବେ, ଯଦ୍ୱାରା ଆପଣ ବିଫଳତାର ସମ୍ମୁଖୀନ ହେବେ। ତେଣୁ କେବେ ହେଲେ ନିଜକୁ ଉନ୍ନତ ବୋଲି ଦେଖାଇବାକୁ ଚେଷ୍ଟା କରନ୍ତୁ ନାହିଁ, ମାତ୍ର ନିଜକୁ ନତ କରି ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ଜୀବନଯାପନ କରିବାକୁ ଚେଷ୍ଟା କରନ୍ତୁ, ତାହେଲେ ଜୀବନରେ ସଫଳତା ଲାଭ କରିବେ। ତହି ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କୁ ନିଜ ଜୀବନରେ ତଥା ହୃଦୟରେ ସ୍ଥାନ ଦିଅନ୍ତୁ, ତାହେଲେ ସେ ଆପଣଙ୍କୁ ସେହି ଆଲୋକର ପଥରେ କଢ଼ାଇ ନେବେ। ପ୍ରିୟ ବନ୍ଧୁ, ଆଜି ଯଦି ଆମେ ଏ ଜଗତରେ ସଫଳତା ଲାଭ କରିବା ପାଇଁ ଚାହୁଁ, ତାହେଲେ ଆମେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ଉଚିତ, ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ଜୀବନଯାପନ କରିବା ଉଚିତ, ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ଉଚିତ, ଆମମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଉଚିତ, ମାତ୍ର ନିଜକୁ ପ୍ରତିଷ୍ଠିତ କରାଇବା ପାଇଁ ନୁହେଁ, ବା ନିଜକୁ ଜଗତ ନିକଟରେ ପ୍ରକାଶ କରିବା ପାଇଁ ନୁହେଁ। ଈଶ୍ୱର ଚାହାନ୍ତି ଆମମାନଙ୍କ ଜୀବନ ନମ୍ରତା ଆଉ ବାଧ୍ୟତା। ଯଦି ଆମମାନଙ୍କ ଜୀବନରେ ସେହି ନମ୍ରତା ଆଉ ବାଧ୍ୟତା ଆସିବ, ତାହେଲେ ଆମେ ନିଶ୍ଚିତ ଭାବରେ ଈଶ୍ୱରଙ୍କର ସନ୍ତୋଷ ପାତ୍ର ହୋଇପାରିବା ଏବଂ ଆମମାନଙ୍କ ଜୀବନରେ ଆମେ ସଫଳତା ଲାଭ କରିପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।